ఆకాశవాణి సంవాద పొడుచంతి చందన్ ఘోష్. ముఖ్య సంవాద. గత 11 వర్ష మధ్యరే ఆసామర సామగ్రిక వికాశ సహిత శిక్షా ఓ నిజుక్తి క్షేత్రరే స్థిరత పరిలక్షిత హోయిచి కహిలే ప్రధానమంత్రి. ఏక నక్సల్ముక్త భారత ప్రతిష్టా దిగరే సర్కార్ చూడాంత పర్యాయరే పహంచిచంతి. లోకసభారে କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ଦେଶର ଗ୍ରାମଗୁଡ଼ିକର 5 କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ 99%ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିପାରିଛି ବ୍ୟାଙ୍କିଙ୍ଗ ସୁବିଧା. ମହାବୀର ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି. ଏବଂ ଆଇପିଏଲ୍ କ୍ରିକେଟରେ ଚେନ୍ନାଇ ସୁପରକିଙ୍ଗସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ମେରା ବୁଥ୍ ସବ୍ସେ ମଜବୁତ୍ ସମ୍ବାଦ କାର୍ଯ୍ୟକ୍ରମ ଅଧୀନରେ ଆସାମର ଦଳୀୟ କର୍ମୀଙ୍କ ସହିତ ଭାବ ବିନିମୟ କରିଛନ୍ତି. ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ରାଜ୍ୟର ବିକାଶ ଉପରେ ବିଶେଷ ଆଲୋକପାତ କରିଛନ୍ତି. ଗତ 11 ବର୍ଷ ମଧ୍ୟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଏନ୍ଡିଏ ସରକାରଙ୍କ ଡବଲ ଇଞ୍ଜିନ୍ ମଡେଲକୁ ବିଶେଷ ସଫଳତା ମିଳିଛି. ଏନ୍ଡିଏ ମେଣ୍ଟକୁ ପୁଣିଥରେ ସମର୍ଥନ କରି ଆଗାମୀ 5 ବର୍ଷ ଲାଗି ଏହି ବିକାଶ ଯାତ୍ରାକୁ ଆଗେଇ ନେବା ପାଇଁ ଆସାମବାସୀ ମନସ୍ଥିର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି. ନିର୍ବାଚନରେ ବହୁଳ ମାତ୍ରାରେ ଜନସାଧାରଣଙ୍କ ଅଂଶଗ୍ରହଣ ତଥା ଲୋକଙ୍କ ନିକଟରେ ସରକାରଙ୍କ ସଫଳତା ପହଞ୍ଚାଇବା ଦିଗରେ ବୁଥ୍ସ୍ତରୀୟ ସଂଗଠନକୁ ଅଧିକ ସଶକ୍ତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି.
ଆସାମରେ ବିଜେପି ଏନ୍ଡିଏ କି ହାଟ୍ରିକ୍ ଲଗେ ଇସ୍କେ ଲିଏ ଆପ୍ ସଭି ଜବରଦସ୍ତ ମେହନତ କର ରହେ ହୈଁ। ମୈଁ ଜାନତା ହୁଁ ଆସାମ ମେଁ ବିଜେପି ଏନ୍ଡିଏ କୁ ଲେକର ବହୁତ ଅଧିକ ସମର୍ଥନ ହେ, ଲେକିନ ଆପ୍ ଲୋକ ଜମିନ ପର ଯୋ ଅନୁଭବ କର ରହେ ହୈଁ, ଯୋ ଆପକେ ବିଚାର ହେ, ମୈଁ ଉନ୍ହେଁ ଜାନନେ କେ ଲିଏ ବହୁତ ଉତ୍ସୁକ ହୁଁ।
ବିଜେପି ସରକାରଙ୍କ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଆସାମକୁ ବିଦ୍ରୋହୀଙ୍କ କବଳରୁ ମୁକ୍ତ କରାଯିବା ସହିତ ଶାନ୍ତି ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାଜ୍ୟ ଲାଗି ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିଛି। କଂଗ୍ରେସ ସରକାରଙ୍କ ଅମଳରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅବନତି ହୋଇଥିବାରୁ ଅନେକ ଯୁବବର୍ଗଙ୍କ ଜୀବନହାନି ହୋଇଛି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ସହିତ ବିକାଶ ଲାଗି ସରକାରଙ୍କ ପଦକ୍ଷେପର ଅଂଶସ୍ୱରୂପ ବୋଡୋ ଶାନ୍ତି ଚୁକ୍ତିନାମା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଯୁବବର୍ଗ ଦ୍ୱନ୍ଦ୍ୱ ଛାଡ଼ି ବିକାଶ ପଥରେ ଅଗ୍ରସର ହେଉଛନ୍ତି, ଫଳରେ ଶିକ୍ଷା, ନିଯୁକ୍ତି ଏବଂ ଉଦ୍ୟମିତା ଭଳି କ୍ଷେତ୍ରରେ ସ୍ଥିରତା ପରିଲକ୍ଷିତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
ଜିସ୍ ବୋଡୋଲ୍ୟାଣ୍ଡ କି ସଂସ୍କୃତି ଇତନି ସମୃଦ୍ଧ ହେ ଉସକେ ସାଥ ଦଶକୋଁ ତକ କଂଗ୍ରେସ ନେ ଧୋଖା କିୟା। ମୁଝେ ଇସ୍ ବାତ କୁ ଲେକର ବହୁତ ସନ୍ତୋଷ ହୋତା ହେ କି ଆଜ ଭାଁ ଶାନ୍ତି ଓ ସମୃଦ୍ଧି ଆ ରହୀ ହେ। ଏକ ସମୟ ବୋଡୋଲ୍ୟାଣ୍ଡ ମେ କର୍ଫ୍ୟୁ ହି ଜ୍ୟାଦା ରହତା ଥା, ଆଜ ଭାଁ ଖାମ ଅର୍ ସିଫୁଙ୍ଗ କି ଦୁନେ ଫିର ସେ ଗୁଞ୍ଜ ରହି ହେ। ଯାହା ଅତୀତ ମେ ଅଶାନ୍ତି ରହୀ ହେ ଭାଁ ଆଜ ଶାନ୍ତି କା ସୂରଜ ନିକଲା ହେ।
ଏଠାରେ ସୂଚନା ଦିଆଯାଇପାରେ ଆସନ୍ତା ମାସ 9 ତାରିଖରେ ଏକକ ପର୍ଯ୍ୟାୟରେ ଆସାମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ନକ୍ସଲମୁକ୍ତ ଭାରତ ପ୍ରତିଷ୍ଠା କରିବା ଦିଗରେ ସରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ଲୋକସଭାରେ ନକ୍ସଲମୁକ୍ତ ଭାରତ ସମ୍ପର୍କିତ ଆଲୋଚନାର ଉତ୍ତର ଦେଇ ଶ୍ରୀ ଶାହା ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶବ୍ୟାପୀ ଏ କ୍ଷେତ୍ରରେ ଅଭୂତପୂର୍ବ ସଂସ୍କାର ଅଣାଯାଇପାରିଛି। ଦେଶର ଅର୍ଥନୈତିକ ବିକାଶରେ ମାଓବାଦୀ କାର୍ଯ୍ୟକଳାପ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ସରକାର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଲାଗି ପ୍ରୟାସ ଆରମ୍ଭ କରିଥିଲେ। ନକ୍ସଲମୁକ୍ତ ଭାରତ ଉପରେ ପ୍ରାଧାନ୍ୟ ଦେଇ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ କେନ୍ଦ୍ର ସରକାର ବିକାଶର ଧାରା ଜାରି ରଖିଛନ୍ତି। ସରକାରଙ୍କ କାର୍ଯ୍ୟରେ ଓ ନୀତିରେ ପ୍ରଭାବିତ ହୋଇ ମାଓବାଦୀମାନେ ହିଂସା ଛାଡ଼ି ଆତ୍ମସମର୍ପଣ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି।
कि कभी न कभी हो, वो सारे काम नरेंद्र मोदी जी के 12 साल में हुए और अब ये नक्सलवाद से मुक्त भारत की रचना भी नरेंद्र मोदी जी के शासन के अंदर ही हो। ये 12 साल प्रकार के देश के लिए बहुत शुभंकर साबित हुए।
ଛତିଶଗଡ଼ର ବସ୍ତର ଅଞ୍ଚଳରେ ନକ୍ସଲବାଦ ପ୍ରାୟ ସମାପ୍ତ ହୋଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଶକୁ ମାଓମୁକ୍ତ କରିବା ନେଇ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟସୀମା ଆସନ୍ତାକାଲି ଶେଷ ହେଉଛି। ଆନ୍ଧ୍ରପ୍ରଦେଶର 9 ଜଣ ମାଓବାଦୀ ଆଜି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏ ସମ୍ପର୍କରେ ପୁଲିସ୍ ମହାନିର୍ଦ୍ଦେଶକ ହରିଶ କୁମାର ଗୁପ୍ତା ସୂଚନା ଦେଇ କହିଛନ୍ତି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ମାଓ ନେତା ସି ନାରାୟଣ ରାଓ ଅନ୍ତର୍ଭୁକ୍ତ। ଏହାଦ୍ୱାରା ରାଜ୍ୟରେ ମାଓବାଦୀଙ୍କ ସ୍ଥିତି ହ୍ରାସ ପାଇ ପ୍ରାୟତଃ ଶେଷ ଅବସ୍ଥାରେ ପହଞ୍ଚିଛି ବୋଲି ଶ୍ରୀ ଗୁପ୍ତା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ଇନ୍ଦୁ କହୁଛି। ଆଜିର ପରିସ୍ଥିତିରେ ସଶସ୍ତ୍ର ସଂଘର୍ଷ ଚଳାଇବାକୁ ହେବ ନାହିଁ। ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଅନ୍ୟ ସାଥୀମାନଙ୍କ ସହ ମୁଁ ସରେଣ୍ଡର କରୁଛି। ତୁମମାନଙ୍କ ସରେଣ୍ଡର ପାଇଁ ପୂର୍ବ ବ୍ୟୁରୋ ସଚିବ ନିଖିଲ ଅନେକବାର ଅପିଲ୍ କରିବା ପରେ ବି ତୁମେମାନେ ନ କରିବାରୁ ଆଉ ଥରେ ମୁଁ ରାଜ୍ୟ କମିଟି ତରଫରୁ କମ୍ରେଡ୍ ଶୁକ୍ର ସିଲା ଚନ୍ଦ୍ରାଲକୁ ବିଶେଷ ଅନୁରୋଧ କରୁଛି, ଆଉ ଲେଟ୍ ନ କରି March 31 ସୁଦ୍ଧା ସରେଣ୍ଡର କରନ୍ତୁ। ବିକାଶ ଦାଦା ସହ ଆମ ସମସ୍ତଙ୍କର ଏଇ ମତ, ନଚେତ୍ ଏ ଡେଟ୍ ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବ ନାହିଁ। କମ୍ରେଡ୍ ଦେବଜୀ ସଂଗ୍ରାମ ଦାଦା ସରେଣ୍ଡର କରିବା ପରେ CRBର ପ୍ରାୟ ସବୁ CCM ଶେଷ ହୋଇଗଲେଣି। ବିକାଶ ଦାଦା ସହ BBMର ସବୁ ସାଥୀମାନେ ସରେଣ୍ଡର କରିବା ପରେ ଓଡ଼ିଶାର ନେତୃତ୍ୱ ଓ ସବୁ ଡିଭିଜନ ଖାଲି ହୋଇଗଲାଣି, କେବଳ ତୁମେମାନେ ବାକି ଅଛ। ପରିସ୍ଥିତି ପ୍ରକାର ଚିନ୍ତା ନ କରି ଆଦର୍ଶଗତ ଭାବେ ଜିଦି ଧରି ଲଢ଼ିଲେ ନୁକସାନ ହେବ, ସିନା ଫାଇଦା କିଛି ହେବନି। ତେଣୁ ତୁମମାନଙ୍କୁ ମୋର ବିଶେଷ ଅନୁରୋଧ, ତୁମେମାନେ ଶୀଘ୍ର ଆସି ସରେଣ୍ଡର କଲେ ଆମେମାନେ ମିଶି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା। ସରେଣ୍ଡର ପାଇଁ ଓଡ଼ିଶା ପୋଲିସ ସବୁ ପ୍ରକାର ସହଯୋଗ କରିବ। ମୋର ଏହି ମୋବାଇଲ ନମ୍ବର 9437643839ରେ ଫୋନ୍ କରନ୍ତୁ, ମୁଁ ଆସି ତୁମମାନଙ୍କୁ ନେଇଯିବି। ନଚେତ୍ କୌଣସି ସାମ୍ବାଦିକ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କର ଅପେକ୍ଷାରେ ଇନ୍ଦୁ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ଦେଶବ୍ୟାପୀ ଗ୍ରାମଗୁଡ଼ିକରେ 5 କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ 99.92% ବ୍ୟାଙ୍କିଂ ସୁବିଧା ଉପଲବ୍ଧ ରହିଛି। ଆଜି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପ୍ରଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳିର 100% ଗ୍ରାମରେ ଅନୁରୂପ ସୁବିଧା ଉପଲବ୍ଧ ହେଉଛି। ଦେଶର ସମସ୍ତ ସ୍ଥାନ ବିଶେଷକରି ଦୁର୍ଗମ ଅଞ୍ଚଳଗୁଡ଼ିକରେ ମଧ୍ୟ ସରକାର 100% ବ୍ୟାଙ୍କିଂ ସୁବିଧା ଉପଲବ୍ଧ କରାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ତେବେ ଯୋଗାଯୋଗ ଏବଂ ଭିତ୍ତିଭୂମି ଅଭାବ ସମେତ ଆବଶ୍ୟକ ସ୍ଥାନ ନ ମିଳିବାରୁ ଏହି ସୁବିଧା ଯୋଗାଇ ଦେବାରେ ଅସୁବିଧା ଉପୁଜୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମହାବୀର ଜୟନ୍ତୀ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହ ଭଳି 5ଟି ନୀତି ଉପରେ ପର୍ଯ୍ୟବେସିତ ଭଗବାନ ମହାବୀରଙ୍କ ଜୀବନାଦର୍ଶ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଠିକ୍ ପଥରେ ଅଗ୍ରସର ହେବା ଲାଗି ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି 5ଟି ନୀତିକୁ ଆପଣାଇବା ଦ୍ୱାରା ନାଗରିକମାନେ ଏକ ଅର୍ଥପୂର୍ଣ୍ଣ ଜୀବନଶୈଳୀରେ ପରିଚାଳିତ ହେବା ସହିତ ସମାଜରେ ମଧ୍ୟ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ବୁଲା ବିକାଳୀଙ୍କ କଲ୍ୟାଣ ଲାଗି ମୋଟ 17,115 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଋଣ ମଞ୍ଜୁର କରାଯାଇଛି। ଆଜି ରାଜ୍ୟସଭାରେ ଏ ସମ୍ପର୍କରେ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖାନ ସାହୁ ଏକ ଲିଖିତ ଉତ୍ତର ଦେଇ ଏହି କହିଛନ୍ତି। ସେ କହିଛନ୍ତି, ସହରାଞ୍ଚଳରେ ବୁଲା ବିକାଳୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ବନ୍ଧକ ବିହୀନ ମୂଳଧନ ଯୋଗାଇ ଦେବା ଲାଗି 2020 ଜୁନ୍ ମାସରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ବୁଲା ବିକାଳୀଙ୍କୁ ପ୍ରଥମ ପର୍ଯ୍ୟାୟରେ 15,000 ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 25,000 ଟଙ୍କା ଋଣ ସହାୟତା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟଗୁଡ଼ିକରେ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ସୁଗମ କରିବା ପ୍ରକ୍ରିୟାକୁ ତଦାରଖ କରିବା ଲାଗି ତୈଳ ବିପଣନ କମ୍ପାନୀଗୁଡ଼ିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସ୍ତରୀୟ ଏକ 3-ଜଣିଆ କମିଟି ଗଠନ କରିଛନ୍ତି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି କହିଛନ୍ତି। ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଗୋପି କହିଛନ୍ତି, ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ ରାଜନୈତିକ ସ୍ଥିତି ଯୋଗୁଁ ଦେଶରେ ଆମଦାନୀ ହେଉଥିବା ଏଲ୍ପିଜିର ଉପଲବ୍ଧତା ପ୍ରଭାବିତ ହୋଇଛି। ଦେଶର ବ୍ୟବହାର ହେଉଥିବା ଏଲ୍ପିଜିର 60% ବାହାରୁ ଆମଦାନୀ ହୋଇଥାଏ ଏବଂ ତନ୍ମଧ୍ୟରୁ 90% ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଥାଏ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗୋପି କହିଛନ୍ତି, ଏଲ୍ପିଜି ଯୋଗାଣ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଲାଗି ସରକାର ଇତିମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ଗୌହାଟୀର ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଗତ 11 ବର୍ଷ ମଧ୍ୟରେ ଆସାମର ସାମଗ୍ରିକ ବିକାଶ ସହିତ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସ୍ଥିରତା ପରିଲକ୍ଷିତ ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ଏକ ନକ୍ସଲମୁକ୍ତ ଭାରତ ପ୍ରତିଷ୍ଠା କରିବା ଦିଗରେ ସରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି, ଲୋକସଭାରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶର ଗ୍ରାମଗୁଡ଼ିକର 5 କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ 99%ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିପାରିଛି ବ୍ୟାଙ୍କିଂ ସୁବିଧା। ମହାବୀର ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।